ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ठिकाणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिशपुरी पार्क, पुणे 411037, महाराष्ट्र। बा खोलंतु आमर वेबसाइट जेकोणसी एंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori। वर्तमान चलंतु सुनिबा ईश्वरंक भक्तंक थारु ईश्वरंक जीवनदायक वाक्य।
ରୋମ୍ରୁ ଲୁଥରଙ୍କ କୃତଜ୍ଞତା ଭାଗ ଏକ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ରୋମ୍ରୁ ଲୁଥରଙ୍କ ପୃଥକତା। ବନ୍ଧୁ, ମାର୍ଟିନ୍ ଲୁଥର ଠିଆ ହୋଇଥିଲେ ଯେଉଁମାନେ ପରିବେଶରେ ଅନ୍ଧକାରକୁ, ଚର୍ଚ୍ଚକୁ ଅନ୍ଧକାରରୁ ଆଗେଇ ନେବାକୁ ଆହ୍ୱାନ ହୋଇଥିଲେ। ଉଷିୟ ଏବଂ ନିଷ୍ଠାପର ଈଶ୍ୱରଙ୍କ ଭୟ ବ୍ୟତୀତ ଅନ୍ୟ କୌଣସି ଭୟ ଜାଣିନଥିଲେ ଏବଂ ଧାର୍ମିକ ବିଶ୍ୱାସର ମୂଳଦୁଆକୁ ସ୍ୱୀକାର କରିନଥିଲେ। କିନ୍ତୁ ପବିତ୍ର ଶାସ୍ତ୍ର ଲୁଥର ତାଙ୍କ ସମୟ ପାଇଁ ସେହି ବ୍ୟକ୍ତି ଥିଲେ। ତାଙ୍କ ମାଧ୍ୟମରେ ଈଶ୍ୱର ମଣ୍ଡଳୀର ସଂସ୍କାର ଏବଂ ଜଗତର ଜ୍ଞାନ ପାଇଁ ଏକ ମହତ୍ମ କାର୍ଯ୍ୟ ସମ୍ମାନ କଲେ। ବନ୍ଧୁ, ସୁସମାଚାର ପ୍ରଥମ ହେଲର୍ମାନଙ୍କ ପରି ଲୁଥର ମଧ୍ୟ ଦାରିଦ୍ର୍ୟରୁ ବାହାରି ଆସିଥିଲେ। ତାହାଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକ ଜଣେ ଜର୍ମାନ କୃଷକ ନମ୍ର ଘରେ ଅତିବାହିତ ହୋଇଥିଲା। ଖନି ମାଲିକ ଭାବରେ ଦିନ ପରିଶ୍ରମ କରି ତାଙ୍କ ପିତା ତାଙ୍କ ଶିକ୍ଷା ପାଇଁ ମାଧ୍ୟମ ଅର୍ଜନ କରିଥିଲେ। ସେ ତାଙ୍କୁ ଜଣେ ଓକିଲ ପାଇଁ ଇଚ୍ଛା କରିଥିଲେ, କିନ୍ତୁ ଈଶ୍ୱର ତାଙ୍କୁ ଏକ ମହାନ ମନ୍ଦିରରେ ନିର୍ମାଣକାରୀ କରିବାକୁ ଯୋଜନା କରିଥିଲେ, ଯାହା ଶତାବ୍ଦୀ ମଧ୍ୟରେ ବଢ଼ୁଥିଲା। କଷ୍ଟ, ଘରୋଇକରଣ ଏବଂ କଠୋର ଅନୁଶାସନ ହେଉଛି ସେହି ବିଦ୍ୟାଳୟ ଯେଉଁଥିରେ ଅସୀମ ଜ୍ଞାନ ଲୁଥରଙ୍କ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମିଶନ ପାଇଁ ପ୍ରସ୍ତୁତ କରୁଥିଲା। ଲୁଥରଙ୍କ ପିତା ଜଣେ ଶକ୍ତିଶାଳୀ ଏବଂ ସକ୍ରିୟ ମନ ଏବଂ ଚରିତ୍ରର ମହାନ ଶକ୍ତି ସୂଚୋଟ ସଂକଳ୍ପବଦ୍ଧ ଏବଂ ସରଳ ବ୍ୟକ୍ତି ଥିଲେ। ସେ କର୍ତ୍ତବ୍ୟର ଦୃଢ଼ ବିଶ୍ୱାସରେ ତତ୍ୟ ଥିଲେ। ଏହାର ପରିଣାମ ଯାହା ହେଉ ତାହା ହେଉ, ତାଙ୍କର ଚମତ୍କାର ଉତ୍ତମ ଜ୍ଞାନ ତାଙ୍କୁ ବିଶ୍ୱାସ ସହିତ ରାକ୍ଷସ ପ୍ରଣାଳୀରୁ ବିଚାର କରିବାକୁ ଆଗେଇ ଯେତେବେଳେ ଲୁଥର ତାଙ୍କ ସମ୍ମିତ ବିନା ସେତେବେଳେ ସେ ଅତ୍ୟଧିକ ଅସନ୍ତୁଷ୍ଟ ହୋଇଥିଲେ ଏବଂ 2 ବର୍ଷ ପୂର୍ବରୁ ପିତା ତାଙ୍କ ପୁଅ ସହିତ ପୁନଃ ସମ୍ବନ୍ଧନ ସ୍ଥାପନ କରିଥିଲେ ଏବଂ ତାପରେ ମଧ୍ୟ ତାଙ୍କର ମତ ସମାନ ରହିଲା। ଲୁଥରଙ୍କ ପିତାମାତା ସେମାନଙ୍କ ପିଲାମାନଙ୍କର ଶିକ୍ଷା ଏବଂ ତାଲିମ ଉପରେ ବହୁତ ଯତ୍ନବାନ ହୋଇଥିଲେ। ସେମାନେ ଈଶ୍ୱରଙ୍କ ଜ୍ଞାନ ଏବଂ ଖ୍ରୀଷ୍ଟିଆନ ଗୁଣଗୁଡ଼ିକର ଅଭ୍ୟାସରେ ସେମାନଙ୍କୁ ଶିକ୍ଷା ଦେବା ପିତାଙ୍କ ପ୍ରାର୍ଥନା ପ୍ରାୟତଃ ତାଙ୍କ ପୁଅର ଶୁଣାଣିରେ ଉପରକୁ ଉଠିଥିଲା ଯେ ପିଲାଟି ପ୍ରଭୁଙ୍କ ନାମ ମନେ ରଖିପାରେ ଏବଂ ଦିନେ ତାଙ୍କ ସତ୍ୟର ଅଗ୍ରଗତିରେ ସାହାଯ୍ୟ କରିବ। ନୈତିକ କିମ୍ବା ବୌଦ୍ଧିକ ସଂସ୍କୃତି ପାଇଁ ପ୍ରତ୍ୟେକ ସୁବିଧା ଯାହା ସେମାନଙ୍କର ପରିଶ୍ରମର ଜୀବନ ସେମାନଙ୍କୁ ଉପଭୋଗ କରିବାକୁ ଅନୁମତି ଦେଇଥାଏ। ଏହି ପିତାମାତାମାନେ ଉତ୍ସାହର ସହିତ ଉନ୍ନତ ହୋଇଥିଲେ। ସେମାନଙ୍କର ପ୍ରୟାସଗୁଡ଼ିକ ସେମାନଙ୍କର ପିଲାମାନଙ୍କୁ ଧାର୍ମିକତା ଏବଂ ଉପଯୋଗୀ ଜୀବନ ପାଇଁ ପ୍ରସ୍ତୁତ କରିବା ପାଇଁ ଆନ୍ତରିକତା ଏବଂ ଦୃଢ଼ତା ଥିଲା। ସେମାନଙ୍କ ଦୃଢ଼ତା ଏବଂ ଚରିତ୍ରର ଶକ୍ତି ସହିତ ସେମାନେ ବେଳେବେଳେ ଅତ୍ୟଧିକ ଗମ୍ଭୀରତା ମଧ୍ୟ କରିଛନ୍ତି, କିନ୍ତୁ ସଂସ୍କାରକ ନିଜେ ଯଦିଓ ସଚେତନ ଯେ କେତେକ କ୍ଷେତ୍ରରେ ସେମାନେ ଭୁଲ କରିଛନ୍ତି, ନିନ୍ଦା କରିବା ଅପେକ୍ଷା ସେମାନଙ୍କ ଅନୁଶାସନରେ ଅଧିକ ଅନୁମୋଦନ ପାଇଛି। ବିଦ୍ୟାଳୟରେ ଯେଉଁଠାରେ ତାଙ୍କୁ ଅଳ୍ପ ବୟସରେ ପଠାଯାଇଥିଲା, ଲୁଥରଙ୍କ କଠୋରତା ଏବଂ ଏପରିକି ହିଂସା ମଧ୍ୟ କରାଯାଇଥିଲା। ତାଙ୍କ ପିତାମାତାଙ୍କ ଦାରିଦ୍ର୍ୟ ଏତେ ମାତ୍ରାରେ ଥିଲା ଯେ ଅନ୍ୟ ଏକ ସହରରେ ଗୁରୁ ବିଦ୍ୟାଳୟକୁ ଯିବା ଘରେ ଯିବା ପରେ ସେ କିଛି ସମୟ ପାଇଁ ଘର ଦ୍ୱାରର ଗୀତ ଗାଇ ଖାଦ୍ୟ ପାଇବାକୁ ବାଧ୍ୟ ହୋଇଥିଲେ ଏବଂ ସେ ଅନେକ ସମୟରେ ଭୋକରେ ପୀଡ଼ିତ ଥିଲେ। ଧର୍ମର ଅନ୍ଧବିଶ୍ୱାସୀ ଚିନ୍ତାଧାରା ତାଙ୍କୁ ଭୟଭୀତ କଲା। ସେ ଏକ ଦୁଃଖୀ ହୃଦୟରେ ରାତିରେ ଶୋଇଥାନ୍ତେ ଅନ୍ଧକାର ଭବିଷ୍ୟତକୁ ଥରି ଥରି ଚାହିଁ ରହିଥିଲେ ଏବଂ ଦୟାଳୁ ସ୍ୱର୍ଗୀୟ ପିତା ଅପେକ୍ଷା ଈଶ୍ୱରଙ୍କ କଠୋର ଅବିସ୍ମରଣୀୟ ବିଚାରପତି ନିଷ୍ଠିର ଅତ୍ୟାଚାରୀ ଭାବରେ ଭାବିବେ। ତଥାପି ଏତେ ଗୁଡ଼ିକ ଏବଂ ବହୁତ ବଡ଼ ନିରାଶାରେ ଲୁଥର ନୈତିକ ଏବଂ ବୌଦ୍ଧିକ ଉତ୍କର୍ଷର ଉଚ୍ଚ ମାନର ଆଡ଼କୁ ହୃଦ ଭାବରେ ଆଗକୁ ବଢ଼ିଲେ, ଯାହା ତାଙ୍କ ଆତ୍ମାକୁ ଆକର୍ଷିତ କଲା। ସେ ଜ୍ଞାନ ପାଇଁ ତୃଷାର୍ଥ ଥିଲେ ଏବଂ ତାଙ୍କ ମନର ଆନ୍ତରିକ ଏବଂ ବ୍ୟବହାରିକ ଚରିତ୍ର ତାଙ୍କୁ ସୋ ଏବଂ ଅଧ୍ୟୟନକୁ ଅପେକ୍ଷା ଦୃଢ଼ ଏବଂ ଉପଯୋଗୀ ଇଚ୍ଛା କରିବାକୁ ଆଗେଇଲା। ଯେତେବେଳେ 18 ବୟସରେ ସେ ଏପର୍ସ ବିଦ୍ୟାଳୟରେ ପ୍ରବେଶ କଲେ ତାଙ୍କ ଅବସ୍ଥା ଅଧିକ ଅନୁକୂଳ ଥିଲା ଏବଂ ତାଙ୍କ ଆଶା ପୂର୍ବ ବର୍ଷ ଅପେକ୍ଷା ଉଜ୍ଜ୍ୱଳ ଥିଲା। ତାଙ୍କ ପିତାମାତା ପୃତ୍ ଏବଂ ଇଣ୍ଟ୍ରିଓ ଦ୍ୱାରା ଏକ ଦକ୍ଷତା ହାସଲ କରିଥିଲେ। ସେମାନେ ତାଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ। ବିଚାରପତି ବନ୍ଧୁମାନଙ୍କର ପ୍ରଭାବ ତାଙ୍କ ପୂର୍ବ ତାଲିମର ଘୋର ପ୍ରଭାବକୁ କିଛି ମାତ୍ରାରେ ହ୍ରାସ କରିଥିଲା। ସେ ଶ୍ରେଷ୍ଠ ଲେଖକଙ୍କ ଅଧ୍ୟୟନରେ ନିଜକୁ ପ୍ରୟୋଗ କଲେ। ସେମାନଙ୍କର ଅତ୍ୟଧିକ ଭାରି ଚିନ୍ତାଧାରାକୁ ଯତ୍ନର ସହିତ ଗୌରବାନ୍ୱିତ କଲେ ଏବଂ ଜ୍ଞାନୀମାନଙ୍କ ଜ୍ଞାନକୁ ନିଜର କଲେ। ତାଙ୍କର ପୂର୍ବ ପ୍ରଶିକ୍ଷଣଙ୍କ କଠୋର ଅନୁଶାସନ ଅଧୀନରେ ମଧ୍ୟ ସେ ପ୍ରାର୍ଥକ୍ୟର ପ୍ରତିଜ୍ଞା ଦେଇଥିଲେ ଏବଂ ଅନୁକୂଳ ପ୍ରଭାବ ସହିତ ତାଙ୍କ ମନ ଶୀଘ୍ର ବିକାଶିତ ହୋଇଥିଲା। ବନ୍ଧୁ, ଏକ ନିରନ୍ତର ସୃଷ୍ଟି, ଏକ ଜୀବନର କଳ୍ପନା, ଦୃଢ଼ ଯୁକ୍ତିଯୁକ୍ତ ଶକ୍ତି ଏବଂ ନିରନ୍ତର ପ୍ରୟୋଗ ତାଙ୍କ ଶୀଘ୍ର ତାଙ୍କ ସହଯୋଗୀଙ୍କ ମଧ୍ୟରେ ସର୍ବପ୍ରଥମ ପଦରେ ସ୍ଥାନିତ କଲା। ବୌଦ୍ଧିକ ଶୃଙ୍ଖଳା ତାଙ୍କ ବୁଝାମଣାକୁ ପରିକଳ୍ପ କଲା ଏବଂ ମନର ଏକ କାର୍ଯ୍ୟକଳାପ ଏବଂ ଧାରଣାର ଏକ ଉତ୍ସାହ ସୃଷ୍ଟି କଲା, ଯାହା ତାଙ୍କୁ ତାଙ୍କ ଜୀବନର ଦ୍ୱନ୍ଦ ପାଇଁ ପ୍ରସ୍ତୁତ କରୁଥିଲା। ପ୍ରଭୁଙ୍କ ଭୟ ଲୁଥରଙ୍କ ହୃଦୟରେ ବାସ କଲା। ବନ୍ଧୁ, ଯାହା ତାଙ୍କ ଉଦ୍ଦେଶ୍ୟ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କଲା ଏବଂ ଈଶ୍ୱରଙ୍କ ସାହାଯ୍ୟ ଉପରେ ତାଙ୍କର ନିର୍ଭରଶୀଳତାର ଏକ ଅବିରତ ଭାବନା ଥିଲା ଏବଂ ସେ ପ୍ରତ୍ୟେକ ଦିନ ପ୍ରାର୍ଥନା ସହିତ ଆରମ୍ଭ କରିବାରେ ବିଫଳ ହୋଇନଥିଲେ। ଯେତେବେଳେ ତାଙ୍କର ହୃଦୟ ନିରନ୍ତର ମାର୍ଗଦର୍ଶନ ଏବଂ ସମର୍ଥନ ପାଇଁ ଏକ ନିବେଦନକୁ ନିଶ୍ୱାସ ନେଉଥିଲେ, ଭଲ ପ୍ରାର୍ଥନା କରିବା, ସେ ପ୍ରାୟତଃ କହିଥିଲେ ଅଧ୍ୟୟନ ଅଧ୍ୟଷ୍ଟ ଅଟେ ବୋଲି। ଦିନେ ବିଶ୍ୱବିଦ୍ୟାଳୟର ଗ୍ରନ୍ଥଗାର ଥିବା ପୁସ୍ତକଗୁଡ଼ିକୁ ପରୀକ୍ଷା କରୁଥିବା ବେଳେ ଲୁଥର ଏକ ଲାଟିନ୍ ବାଇବଲର ଆବିଷ୍କାର କରିଥିଲେ। ଏପରି ପୁସ୍ତକ ସେ ପୂର୍ବରୁ ଦେଖିନଥିଲେ। ସେ ଏହାର ଅସ୍ତିତ୍ୱ ବିଷୟରେ ମଧ୍ୟ ଅଜ୍ଞ ଥିଲେ। ସେ ସୁସମାଚାର ଏବଂ ପତ୍ରଗୁଡ଼ିକର କିଛି ଅଂଶ ଶୁଣିଥିଲେ, ଯାହା ସର୍ବସାଧାରଣର ପୂଜାଠା ପାଠର ଲୋକମାନଙ୍କୁ ପଢ଼ାଯାଉଥିଲା ଏବଂ ସେ ଅନୁମାନ କରିଥିଲେ ଯେ ଏହା ସମଗ୍ର ବାଇବଲ। ବର୍ତ୍ତମାନ ସେ ପ୍ରଥମ ଥର ପାଇଁ ଈଶ୍ୱରଙ୍କ ସମସ୍ତ ବାକ୍ୟକୁ ଦେଖିଲେ। ମିଶ୍ରିତ ଆଶ୍ଚର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ସହିତ ସେ ପବିତ୍ର ପୃଷ୍ଠାଗୁଡ଼ିକ ବୁଲାଇଲେ। ତ୍ୱରିତ ନାଡ଼ ଏବଂ ହୃଦୟ ସହିତ ସେ ନିଜ ପାଇଁ ଜୀବନର ବାକ୍ୟ ପଢ଼ି ବର୍ତ୍ତମାନ ବିରାମ କରି କହିଲା, ହେ ଈଶ୍ୱର, ମୋତେ ନିଜ ପାଇଁ ଏପରି ପୁସ୍ତକ ଦେବା। ସ୍ୱର୍ଗଦୂତମାନେ ତାଙ୍କ ପାଖରେ ଥିଲେ ବନ୍ଧୁ, ଏବଂ ଈଶ୍ୱରଙ୍କ ସିଂହାସନରୁ ଆଲୋକର କିରଣ ତାଙ୍କ ବୁଝାମଣାରେ ସତ୍ୟର ଭଣ୍ଡାରକୁ ପ୍ରକାଶ କଲା। ସେ ଈଶ୍ୱରଙ୍କୁ ଅପମାନିତ କରିବାକୁ କେବେ ଭୟ କରିଥିଲେ, କିନ୍ତୁ ବର୍ତ୍ତମାନ ଜଣେ ପାପୀ ଭାବରେ ତାଙ୍କ ଅବସ୍ଥାର ଗଭୀର ବିଶ୍ୱାସ ତାଙ୍କୁ ପୂର୍ବପରି ଧରି ନଥିଲା। ପାପରୁ ମୁକ୍ତ ହେବା ଏବଂ ଈଶ୍ୱରଙ୍କ ସହ ଶାନ୍ତି ପାଇବା ପାଇଁ ଏକ ଆନ୍ତରିକତା ଇଚ୍ଛା ତାଙ୍କ ଶେଷରେ ଏକ କଷ୍ଟକରେ ପ୍ରବେଶ କରି ଏକ ସୈନିକ ଜୀବନରେ ଉତ୍ସର୍ଗ କଲା। ବନ୍ଧୁ, ଏଠାରେ ତାଙ୍କ ସର୍ବନିମ୍ନ ପ୍ରିସ୍ କରିବା ଏବଂ ଘର ଘର ଭିକ ମାଗିବା ଆବଶ୍ୟକତ ଥିଲା। ସେ ଏକ ବୟସରେ ଥିଲେ ଯେତେବେଳେ ସମ୍ମାନ ଏବଂ ପ୍ରଶଂସା ଅତି ଉତ୍ସାହର ସହିତ ଲୋଭନୀୟ ଥିଲା, ଏବଂ ଏହି ମାନସିକ କାର୍ଯ୍ୟାଳୟ ଗୁଡ଼ିକ ତାଙ୍କ ପ୍ରାକୃତିକ ଭାବନାକୁ ଗଭୀର ଭାବରେ ମରଣାକ୍ତ କରୁଥିଲା। କିନ୍ତୁ ସେ ଧୈର୍ଯ୍ୟର ସହିତ ଏହି ଅପମାନକୁ ସହ କଲେ, ବିଶ୍ୱାସ କଲେ ଯେ ତାଙ୍କର ପାପ ହେତୁ ଏହା ଆବଶ୍ୟକ ଅଟେ। ପ୍ରତ୍ୟେକ ମୁହୂର୍ତ୍ତ ଯାହା ସେ ଅଧ୍ୟୟନରେ ନିୟୋଜିତ ଥିବା ଦୈନନ୍ଦିନ କର୍ତ୍ତବ୍ୟରୁ ରକ୍ଷା ପାଇପାରନ୍ତି, ନିଜକୁ ଦିନରୁ ଲୁଟି ନେଇଥାନ୍ତି ଏବଂ ଅଳ୍ପ ଖାଦ୍ୟରେ ବଢ଼ିଥିବା ସମୟକୁ ମଧ୍ୟ ଘୃଣା କରନ୍ତି। ଅନ୍ୟ ସମସ୍ତ ବିଷୟ ଉପରେ ସେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଆନନ୍ଦିତ ହେଲେ। ସେ କନଭେଣ୍ଟ କାନ୍ଥର ବନ୍ଧା ହୋଇଥିବା ଏକ ବାଇବଲ ପାଇଥିଲେ ଏବଂ ଏଥିପାଇଁ ସେ ପ୍ରୟତ୍ନ ମରାମତି କରିଥିଲେ। ପାପର ବିଶ୍ୱାସ ଗଭୀର ହେବା ସହିତ ସେ କ୍ଷମା ଏବଂ ଶାନ୍ତି ପାଇବା ପାଇଁ ନିଜର କାର୍ଯ୍ୟ ଦ୍ୱାରା ଚେଷ୍ଟା କଲେ। ସେ ଅତ୍ୟନ୍ତ କଠିନ ଜୀବନ ପାଇଁ କରିଥିଲେ ଉପବାସ, ସହାଗତା ଏବଂ ଚାପୁଡ଼ା ଦ୍ୱାରା ତାଙ୍କ ପ୍ରକୃତର ମନ୍ଦତା ବଶୀଭୂତ କରିବାକୁ ଚେଷ୍ଟା କରିଥିଲେ, ଯେଉଁଥିରୁ ରାକ୍ଷସ ଜୀବନ କୌଣସି ମୁକ୍ତି ନଥିଲା। ସେ କୌଣସି ବଳିଦାନରୁ ଦୂରେଇ ଯାଇଥିଲେ ଯାହାଦ୍ୱାରା ସେ ହୃଦୟକୁ ଶୁଦ୍ଧତା ପ୍ରାପ୍ତ କରିପାରନ୍ତି, ଯାହା ତାଙ୍କୁ ଈଶ୍ୱରଙ୍କ ନିକଟରେ ଅନୁମୋଦନ ଠିଆ ହେବାକୁ ସକ୍ଷମ କରିବା। ଏହାପରେ ସେ କହିଥିଲେ, ମୁଁ ପ୍ରକୃତରେ ଜଣେ ଧର୍ମପରାୟଣ ମାଣଙ୍କ ଥିଲି ଏବଂ ମୋର ଆଦେଶର ନିୟମକୁ ମୁଁ ଅଧିକ ପ୍ରକାଶ କରିଥିଲି। ଯଦି କେବେ ମାଙ୍କଡ଼ ତାଙ୍କ ମାଙ୍କଡ଼ କାର୍ଯ୍ୟ ଦ୍ୱାରା ସ୍ୱର୍ଗ ପ୍ରାପ୍ତ କରିପାରନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଏହା ଅଧିକାର ପାଇଥାନ୍ତି। ଯଦି ଏହା ଅଧିକ ସମୟ ଧରି ଚାଲିଥାନ୍ତା, ତେବେ ମୁଁ ମୋର ମୃତ୍ୟୁକୁ ମଧ୍ୟ ମୃତ୍ୟୁ ପର୍ଯ୍ୟନ୍ତ ବହନ କରିଥାନ୍ତି। ବନ୍ଧୁ, ଏହିପରି ଲୁଥରଙ୍କ ଜୀବନକୁ ଆଗକୁ ବଢ଼ାଇଥିଲେ। ଲୁଥରଙ୍କ ଅଧିକ ବିଷୟରେ ଆମେ କାଲିକୁ ଶୁଣିବା। ବନ୍ଧୁ, ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ଯେଉଁ ସମୟମାନଙ୍କୁ ବର୍ତ୍ତମାନ ଦେଇଥିଲେ ସେହି ଲୁଥରଙ୍କ ବିଷୟରେ ଶିକ୍ଷା କରିବା ପାଇଁ, ଯେପରି ଲୁଥର ତୁମ ବାକ୍ୟ ପାଇଁ ଆଗକୁ ବଢ଼ି ନିଜ ଧର୍ମକୁ ବଢ଼ାଇବା ପାଇଁ ଚେଷ୍ଟା କଲେ, ସେହିପରି ଏମାନଙ୍କୁ ସାହାଯ୍ୟ କର ଯେପରି ତୁମ ସେ ବାକ୍ୟରେ ଆମେ ନିଜକୁ ସମର୍ପଣ କରିପାରିବୁ ଆଉ ତୁମ ବାକ୍ୟ ଅନୁସାରେ ଚାଲିପାରିବୁ। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ହେ ପରମେଶ୍ୱର, ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଏମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟେଜ୍ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଦୁଃଖୀ ପ୍ରଣାମ ମୋର।